ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ। ପେହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଉତରୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ପାକିସ୍ତାନ ବିରୋଧୀ ଯେନ୍ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଲେ ପୂରା ସମର୍ଥନ କରାଯିବ ବୋଲି ସବୁ ଦଳର ନେତାମାନେ ସରକାରଙ୍କୁ କହିଛନ୍। ଗଲାକାଲି ନୂଆଦିଲ୍ଲୀ ସଂସଦ ଭବନଠାରେ ହୋଇଥିବାର ସର୍ବଦଳୀୟ ବୈଠକଟି ଯୋଗ ଦେଇକରି ତେରନ୍ ୱେତକା ଦଳର ନେତାମାନେ ସରକାରଙ୍କୁ ଏ ପ୍ରକାରର ଆଶ୍ୱାସନା ଦେଇଛନ୍ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁକୁ ସୂଚନା ଦେଇଛନ୍। ସେଆଡ଼େ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି ଜମ୍ମୁ କାଶ୍ମୀର ଯାଇକରି ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ। 2023-24 ବଛର ଲାଗି ଓଡ଼ିଶା ଫେର୍ ଘାଏ ମର୍ଯ୍ୟାଦାଜନକ ଜାତୀୟ ପଞ୍ଚାୟତିରାଜ ପୁରସ୍କାର ପାଇଛେ। ପଞ୍ଚାୟତ ନିର୍ମାଣ ଦିଗେ ଭଲ କାମ କରିଥିବାର ଲାଗି ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥା ବର୍ଗଥି ଓଡ଼ିଶାକେ 3 ପୁରସ୍କାର ମିଳିଛେ। ଗଲାକାଲି ବିହାରର ମଧୁବନୀଠାରେ ହୋଇଥିବାର ଜାତୀୟ ପଞ୍ଚାୟତିରାଜ ଦିବସ 2025 ସମାରୋହଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକେ ଏହି ପୁରସ୍କାର ପ୍ରଦାନ କରିଛନ୍। ଲଗାତାର 3 ଥର ଓଡ଼ିଶା ଜାତୀୟ ପଞ୍ଚାୟତିରାଜ ପୁରସ୍କାର ପାଇବାର ଗୌରବ ଆଣିଛେ। ସେନ୍ତା ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ହାଟଭଦ୍ରା ପଞ୍ଚାୟତ ନିଜର ଆୟ ସଂଗ୍ରହଥି ଭଲ କାମ କରିଥିବାର ଲାଗି ଆତ୍ମନିର୍ଭରଶୀଲ ଗ୍ରାମ ପଞ୍ଚାୟତ ବର୍ଗଥି ଦେଶର 2,50,000 ପଞ୍ଚାୟତକେ ପଛେ ପକାଇକରି 2 ପଞ୍ଚାୟତର ମାନ୍ୟତା ପାଇଛେ। ରାଜ୍ୟ ପୁଲିସ୍ ବାହିନୀକୁ ଅତକା କ୍ରିୟାଶୀଳ କରବାର ଲକ୍ଷ୍ୟତି ରାଜ୍ୟ ସରକାର ପୁଲିସ୍ କର୍ମଚାରୀଙ୍କର ଭତ୍ତା ଆର୍ ପ୍ରୋତ୍ସାହନ ଟଙ୍କା ବଢ଼େଇଛନ୍। ଏ ବାବଦେ ଗୋଟିଏ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନୁମୋଦନ କରିଛନ୍। ପ୍ରସ୍ତାବ ଅନୁସାରେ କନେଷ୍ଟେବଲଠାନୁ ମୂଲ କରିକରି ଇନ୍ସପେକ୍ଟର ତକ୍ ସବୁ ପୁଲିସ୍ କର୍ମଚାରୀଙ୍କୁ ପୋଷାକ ଭତ୍ତା 2 ବଢ଼ାଯାଇଛି। ସେନ୍ତା କନେଷ୍ଟେବଲ ସିପାହୀ ଆର୍ ସମାନ ର୍ୟାଙ୍କର କର୍ମଚାରୀମାନଙ୍କ ଲାଗି ଅତକା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ଟଙ୍କା ସବୁନୁ ଯହ 25,000 ବଢ଼ାଯାଇଛି। ହାବିଲଦାର ଆର୍ ସମାନ ର୍ୟାଙ୍କର କର୍ମଚାରୀଙ୍କର ଅତକା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ଟଙ୍କା 30,000 ବଢ଼ାଯାଇଛି। ଏବା 28 ସୋମବାର ଦିନ ହେବାର୍କେ ଥିବାର ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଲାଗି ଆଜ ଦିନର 11 ଅନ୍ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହେବା। ଆଗ୍ରହୀ ଲୋକେ ଜନଶୁଣାଣି ପୋର୍ଟାଲ jonashunani.odisha.gov.in ଜରିଆ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପ୍ରାପ୍ତି ସ୍ୱୀକାରପତ୍ର ଆଉ ବ୍ୟକ୍ତିଗତ ପରିଚୟପତ୍ର ସହିତ ନିଜର ଅଭିଯୋଗପତ୍ର ଧରିକରି ଧାରି ସମୟଥି ଅଭିଯୋଗ ଶୁଣାଣି ଶିବିରକେ ପହଞ୍ଚିବେ ବୋଲି ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ 27 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 121 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଆ ଆଉର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲିଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ଆଞ୍ଚଳିକ ଭାଷାର ଫେର୍ଘାଏ ପ୍ରସାରଣ କରାଯିବା। ଆଜ୍ ବିଶ୍ୱ ମ୍ୟାଲେରିଆ ଦିବସ। ମ୍ୟାଲେରିଆକେ ଆୟତା ଦୂର କରବାର ଲାଗି 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଫି ବଛର ଆଜିର ଦିନକେ ମ୍ୟାଲେରିଆ ଦିବସ ଭାବେ ପାଳନ କରୁଛେ। ଲୋକର ଭିତରେ ମ୍ୟାଲେରିଆ ବାବଦେ ସଚେତନତା ସୃଷ୍ଟି କରବାରଟା ଏ ଦିବସ ପାଳନର ଲକ୍ଷ୍ୟ ଆଏ। ମ୍ୟାଲେରିଆ ଦିବସର ଏ ବଛରର ବାର୍ତ୍ତା ରହିଛେ, ଆମର ସାଙ୍ଗେ ମ୍ୟାଲେରିଆର ଅନ୍ତ ହେବା, ପୁନଃ ବିନିଯୋଗ, ପୁନଃ ଚିନ୍ତନ, ପୁନଃ ଜାଗରଣ। ଏ ବିଷୟକେ ନେଇକରି ଆଜ ରାଜ୍ୟର ଭିନ୍ନଭିନ୍ନ ଜାଗରଣ କାର୍ଯ୍ୟକ୍ରମମାନ ଆୟୋଜନ ହେଉଛେ। ମ୍ୟାଲେରିଆ ନିରାକରଣ ଲାଗି କାର୍ଯ୍ୟକ୍ରମ ଦମନର ପରିକଳ୍ପନା କରାଯାଇଥିଲା। 2030 ତକ୍ ଦେଶକେ ପୁରା ମ୍ୟାଲେରିଆ ମୁକ୍ତ କରବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍। ବୌଦ୍ଧ ଜିଲ୍ଲାର ମେ 27 2024-25 ଆର୍ଥିକ ବଛର ଡାଲୁଆ ଧାନଘିଲା ମୂଲ ହେବା। ଏ ପ୍ରକ୍ରିୟା ଜୁନ୍ 30 ତକ୍ ଚାଲବା ବୋଲି ଗଲାକାଲି ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରେ ହୋଇଥିବା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକଟି ଧାରିଜ କରାଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇକରି ମିଲର୍ସ ଆଉ ଚାଷୀମାନଙ୍କର ଭିତରେ ସମନ୍ୱୟ ରଖିକରି ଧାନଘିନା ସୁରୁଖୁରୁତି ସାରବାରକେ ପରାମର୍ଶ ଦେଇଛନ୍। କଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ସବୁ ପ୍ରକ୍ରିୟା ଫଟିକ ଭାବେ କରବାର ଲାଗି କହିଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବା 24 ଭିତରେ ଜବର ଖରା ନେଇକରି ସମ୍ବଲପୁର ଆର୍ ବଲାଙ୍ଗୀର ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି। ସେନ୍ତା ଝାରସୁଗୁଡ଼ା, ବୌଦ୍ଧ, ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼ ଆର୍ ସୁବର୍ଣ୍ଣପୁର ଜିଲ୍ଲା କେଭିଲ ଗ୍ରୀଷ୍ମ ଲହରୀ ଲାଗି ପାଣିପାଗ କେନ୍ଦ୍ର ସତର୍କ କରିଛି। ଏବା 2 ତକ୍ ଏନ୍ତା ଖରା ଲାଗି ରହିବା, ତାର୍ ଉତରୁ ଧୁକାଗଡ଼ି ଆର୍ ବର୍ଷା ଲାଗି ତାତି 2-4 ତକ୍ କମ୍ବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଗଲାକାଲି ରାଜ୍ୟର 16 ଜାଗାର ତାପମାତ୍ରା 40°C ଉପରେ ରହିଥିବାର ବେଳେ ଝାରସୁଗୁଡ଼ାନ ଦିନର ସବୁନ ଜହ ତାତି 45.2°C ରେକର୍ଡ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।